ମାଇପୁ ବୋଲିଆ କାଳିଆର ହୁଗୁଳାପଣ ଆଉ ଭାଇ ବୋହୂ ଲକ୍ଷ୍ମୀଙ୍କର ଘର ଘର ବୋଲି ଭୋଗ ଖାଇବା ପରି ଅମାନିଆ ଗୁଣକୁ ବଡ଼ ଭାଇ ବଳିଆ ନୀରବରେ ସବୁ ସହିଯାଏ ସିନା, ହେଲେ କାହାରିକୁ ମୁହଁ ଖୋଲି କହିପାରେ ନା। କାରଣ ସେ ଜାଣେ ସେ ଯଦି ମୁହଁ ଖୋଲିଦେବ ତେବେ ସେ ଦୁହିଁଙ୍କର ମାନ ମହତ ସବୁ ମାଟିରେ ମିଶିଯିବ।
ମୋର ଭାଇ ବହୁ ବୁଲେ ବାର ଘର, ଭାଇ ତ ମାଇ ପି ବୋଲା, ଭାଇ ବହୁ ବୁଲେ ବାର ଘର, ଭାଇ ତ ମାଇ ପି ବୋଲା। ବଡ଼ ଦେଉଳର ଗୁମର କଥାଏ, ବଡ଼ ଦେଉଳର ଗୁମର କଥାଏ, କାହାକୁ କହିବି ଭଲା। ହାଏ ମୋ ଦେଢ଼ସୁର ପଣ ଗଲା, ହୋ ଦେଢ଼ସୁର ପଣ ଗଲା। ଭାଇ ବହୁ ବୁଲେ ବାର ଘର, ଭାଇ ତ ମାଇ ପି ବୋଲା, ହୋ ଭାଇ ତ ମାଇ ପି ବୋଲା। ଦାଣ୍ଡରେ ବୁଲଇ ଯାଇ କୂଳ ଭୁଆ ଶୁଣି କୂଳ ଲାଜ ଛାଡ଼ି ଦାଣ୍ଡରେ ବୁଲଇ ଯାଇ। ବଡ଼ ଦେଉଳର ସାନ୍ତାଣୀ ସେ ତ ପଶେ ଚାଣ୍ଡାଳୁଣି ସାହି, ଲୋକ ନିନ୍ଦା ଆଉ ହଉନି ତ ସହି, ଟୁକୁରୁଟା ପର ଆଙ୍ଗୁଳି ଦେଖେଇ। ଏକି ଯୁଗ ଆସି ହେଲା, ହାଏ ମୋ ଦେଢ଼ସୁର ପଣ ଗଲା, ହୋ ଦେଢ଼ସୁର ପଣ ଗଲା। ଭାଇ ବହୁ ବୁଲେ ବାର ଘର, ଭାଇ ତ ମାଇ ପି ବୋଲା, ହୋ ଭାଇ ତ ମାଇ ପି ବୋଲା। ମାନି ମୋ ବିଧି ବିଧାନ, ମୋ ଘର ବହୁ ବହୁ ପରି ରହୁ, ମାନି ମୋ ବିଧି ବିଧାନ। ଆଚାର ବିଚାର ନ ରଖିଲେ ମୋର ଜୀବ ମାନ ସମ୍ମାନ। ଆଉ ଥରେ ଯଦି ବାହାରକୁ ଯିବ ସିଂହ ଦୁଆରରେ ତାଲା ପଡ଼ିଯିବ, ଡାକିଲେ ନ ହବ ଖୋଲା। ହାଏ ମୋ ଦେଢ଼ସୁର ପଣ ଗଲା, ହୋ ଦେଢ଼ସୁର ପଣ ଗଲା। ଭାଇ ବହୁ ବୁଲେ ବାର ଘର, ଭାଇ ତ ମାଇ ପି ବୋଲା, ଭାଇ ବହୁ ବୁଲେ ବାର ଘର, ଭାଇ ତ ମାଇ ପି ବୋଲା। ବଡ଼ ଦେଉଳର ଗୁମର କଥାଏ, ବଡ଼ ଦେଉଳର ଗୁମର କଥାଏ, କାହାକୁ କହିବି ଭଲା। ହାଏ ମୋ ଦେଢ଼ସୁର ପଣ ଗଲା, ହୋ ଦେଢ଼ସୁର ପଣ ଗଲା, ଦେଢ଼ସୁର ପଣ ଗଲା, ହୋ ଦେଢ଼ସୁର ପଣ ଗଲା, ଦେଢ଼ସୁର ପଣ ଗଲା, ହୋ ଦେଢ଼ସୁର ପଣ ଗଲା।